କିସ୍ତି ରାଗବାଣୀକୁ ଆପଣଙ୍କୁ ସ୍ୱାଗତ। ଆମ ଆଖପାଖରେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ମିଳିଥାଏ, ଯାହା ପୋଷଣରେ ପରିପୂର୍ଣ୍ଣ ହୋଇ ରହିଥାଏ। ତେବେ ଆସନ୍ତୁ ଶୁଣିବା ଏକ ଖାଦ୍ୟର ରୋଷେଇ ପ୍ରଣାଳୀ ବିଷୟରେ, ଯାହାକି ଆଦିବାସୀ ଅଞ୍ଚଳରେ ଖିଆଯାଇଥାଏ।
ବାରିମ୍ବାଡ଼ି ବ୍ଲକ କନ୍ଧମାଳ ଜିଲ୍ଲାର ବସ୍ତି ମଣ୍ଡଳ ଆମେ ନିଜେ ମିଳେ ତାହାକୁ କିଛି ଦିନା ଦିନ ଏଇ ବିଷୟରେ ବ୍ୟସ୍ତ ଥିଲି ମାଣ୍ଡଳ ଆଜି ଆମେ ଦିନ ଥିଲେ ଯେ ତାହାକୁ ଆଜି ପାଠ ବି ନୁହେଁ ସେ ତାହାକୁ ଥିଲି ଆଜି କଡ଼ି ମାସେ କଡ଼ା ନଙ୍ଗ ଆଜି ଆମେ ଦିନ ଥିଲା ତାର କଡ଼େଇ ତାନି ହଉଛି ତାର ବିରା ଟେକି ତାନି ସେଟା ଟେକି ତାନି ଜାଣିବା ଆଜି ବାହାନ ମାସେ ଫାଷ୍ଟ ବାହାନ ମାସେ ବାହାନ ଆଜି ଗୁଡ଼ ନହେଲେ ଚିନି ଗୁଡ଼ ଗୀତେ ବହୁତ ଭଲ ଗୁଡ଼ କି ଆଣିବା ଆଉ ଅତ ଯଦି ସମ୍ଭବ ଆଣିଛେ ସା ଯଦି କାଣ୍ଡା ଯଦି ଆସୁନାହାନ୍ତି ଗୋଟେ ବଢିଆ କାମ ହିଁ ଜାଣିବା ଆଜି ବାହାନ ଆସେ ବାହାନ ଆଜି ତିନି ଆସେ ଅତ ଆଜି ତାହାକୁ ଥିଲି ଆକୁ ତ ନେଇକି ଆଣିବା ମଧ୍ୟ ମା କାମ ଆସେ ଏଇଟା ଆଜି ନାସି ତାହାକୁ ପିଠା ଏ ସେ ବିଷୟରେ ଧନ୍ୟବାଦ।